ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ବିହାରରେ ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଦାନ. ଓଡ଼ିଶାର ନୂଆପଡ଼ା ସମେତ ସାତଟି ରାଜ୍ୟର ଆଠଟି ବିଧାନସଭା ଉପନିର୍ବାଚନ ଲାଗି ମଧ୍ୟ ଚାଲିଛି ଭୋଟ୍ ଗ୍ରହଣ. ଆଙ୍ଗୋଲାର 50ତମ ସ୍ୱାଧୀନତା ଦିବସ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି. ଭୁଟାନକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ. ଏବଂ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା ପରିପ୍ରେକ୍ଷୀରେ ଆଜି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ. ବିହାରର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ମତଦାନ ଅଳ୍ପ ସମୟ ପୂର୍ବରୁ ଆରମ୍ଭ ହୋଇଛି. 20ଟି ଜିଲ୍ଲାର 122ଟି ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯାଉଛି. ଏହି ପର୍ଯ୍ୟାୟରେ 3,70,00,000 ଅଧିକ ମତଦାତା 1,302 ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ. ସେମାନଙ୍କ ମଧ୍ୟରେ 136 ଜଣ ମହିଳା ପ୍ରାର୍ଥୀ ଅଛନ୍ତି. ମତଦାନ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଚାଲିବ. ତେବେ ସୁରକ୍ଷାଗତ କାରଣରୁ ଗୟା, ଔରଙ୍ଗାବାଦ, ବାଙ୍କା ଏବଂ ରୋହସତ୍ ଜିଲ୍ଲାର 7ଟି ବିଧାନସଭା ନିର୍ବାଚନ ମଣ୍ଡଳୀର 1,200ଟି ଭୋଟ୍ ଗ୍ରହଣ କେନ୍ଦ୍ରରେ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ମତଦାନ ହେବ. 45,000ରୁ ଅଧିକ ଭୋଟ୍ ଗ୍ରହଣ କେନ୍ଦ୍ର ସ୍ଥାପନ କରାଯାଇଛି. ସମସ୍ତ ମତଦାନ କେନ୍ଦ୍ରରେ ୱେବ୍କାଷ୍ଟିଂ ବ୍ୟବସ୍ଥା ହୋଇଛି. ମହିଳା ସଶକ୍ତିକରଣକୁ ପ୍ରୋହାହିତ କରିବା ଲକ୍ଷ୍ୟରେ 595ଟି ଭୋଟ୍ ଗ୍ରହଣ କେନ୍ଦ୍ରରେ କେବଳ ମହିଳା କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି. 21ଟି ବୁଥ୍ ଦିବ୍ୟାଙ୍ଗଙ୍କ ଦ୍ୱାରା ପରିଚାଳିତ ହେଉଥିବାବେଳେ 316ଟି ଆଦର୍ଶ ପୁଲିଂ ବୁଥ୍ ପ୍ରତିଷ୍ଠା କରାଯାଇଛି. ପୁଲିସ୍ ମହାନିର୍ଦ୍ଦେଶକ ବିନୟ କୁମାର କହିଛନ୍ତି, ସୁରକ୍ଷା ଦୃଷ୍ଟିକୋଣରୁ ନେପାଳ ସୀମା ଏବଂ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ସହିତ ରହିଥିବା ଆନ୍ତଃରାଜ୍ୟ ସୀମାକୁ ସିଲ୍ କରାଯାଇଛି. ନିୟମିତ ପେଟ୍ରୋଲିଂ ବ୍ୟବସ୍ଥା ଜାରି ହୋଇଛି. ଜୟନଗର, ମଧୁବନୀ ଏବଂ ନେପାଳର ଜନକପୁର ମଧ୍ୟରେ ମୈତ୍ରୀ ଏକ୍ସପ୍ରେସ୍ ଟ୍ରେନ୍ ସେବାକୁ ମତଦାନ ଶେଷ ହେବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି. ନିର୍ବାଚନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ ନିୟନ୍ତ୍ରଣ ଏବଂ ତଦାରଖ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି. ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗତ 6 ତାରିଖରେ ଅନୁଷ୍ଠିତ ହୋଇଥିଲା. ଏଥିରେ ପାଖାପାଖି 65% ମତଦାନ ହୋଇଥିବା ଜଣାପଡ଼ିଛି. ଆସନ୍ତା 14 ତାରିଖରେ 2 ପର୍ଯ୍ୟାୟର ଭୋଟ୍ ଗଣତି ସହ ଫଳାଫଳ ଘୋଷଣା କରାଯିବ। ଓଡ଼ିଶାର ନୂଆପଡ଼ା ସମେତ 7ଟି ରାଜ୍ୟର 8ଟି ବିଧାନସଭା ଆସନରେ ଉପନିର୍ବାଚନ ଲାଗି ମଧ୍ୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି। ଅନ୍ୟ ରାଜ୍ୟର ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଲା ଜାମ୍ମୁ କାଶ୍ମୀରର ବଡ଼ଗାଓଁ ଏବଂ ନାଗ୍ରୋଟା, ରାଜସ୍ଥାନର ଆଣ୍ଟା, ଝାଡ଼ଖଣ୍ଡର ଘଟଶିଳ, ତେଲେଙ୍ଗାନାର ଜୁବଲି ହିଲ୍ସ, ପଞ୍ଜାବର ତରନ୍ତାରନ୍ ଏବଂ ମିଜୋରାମର ଡମ୍ପା। ଉପନିର୍ବାଚନ ଫଳାଫଳ ଆସନ୍ତା 14 ତାରିଖରେ ଭୋଟ୍ ଗଣତି ସହ ପ୍ରକାଶ ପାଇବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଲୁଆଣ୍ଡାରେ ଆଙ୍ଗୋଲାର 50ତମ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ। ଗତ ମେ ମାସରେ ଆଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ଲୋରେନ୍ସକୋଙ୍କ ଭାରତ ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁଙ୍କୁ ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ। ଗତକାଲି ଆଙ୍ଗୋଲା ସଂସଦକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଭାରତ ଆଙ୍ଗୋଲାର ସ୍ୱାଧୀନତା ସଂଗ୍ରାମକୁ ନିରନ୍ତର ଭାବେ ସମର୍ଥନ ପ୍ରଦାନ କରିଆସିଛି। ଗତ ସନ୍ଧ୍ୟାରେ ରାଷ୍ଟ୍ରପତି ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ଭାବ ବିନିମୟ କରିଛନ୍ତି। ସେ କହିଛନ୍ତି, ପ୍ରାୟ 8,000 ସଶକ୍ତ ପ୍ରବାସୀ ଭାରତୀୟ ଆଙ୍ଗୋଲାର ଆର୍ଥିକ ପ୍ରଗତିରେ ସକାରାତ୍ମକ ଅବଦାନ ପ୍ରଦାନ କରୁଛନ୍ତି। ଭାରତରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ବ୍ୟାପକ ସଂସ୍କାର ପଦକ୍ଷେପରେ ପ୍ରବାସୀ ଭାରତୀୟ ଅବିଚ୍ଛେଦ୍ୟ ଅଂଶ ବୋଲି ରାଷ୍ଟ୍ରପତି ବର୍ଣ୍ଣନା କରିଛନ୍ତି। ଭାରତ ଏବଂ ଆଙ୍ଗୋଲା ମଧ୍ୟରେ ବାଣିଜ୍ୟ, ନିବେଶ ଓ ଲୋକସମ୍ପର୍କ ବୃଦ୍ଧି ଦିଗରେ ବ୍ୟାପକ ସୁଯୋଗ ଉପରେ ଆଲୋକପାତ କରି ରାଷ୍ଟ୍ରପତି ଏ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରବାସୀ ଭାରତୀୟଙ୍କୁ ଆହ୍ୱାନ ଦେଇଛନ୍ତି। ଆଙ୍ଗୋଲାରେ ଭାରତୀୟ ସଂସ୍କୃତିକୁ ଉଜ୍ଜୀବିତ କରି ରଖିବା ଦେଶ ପ୍ରତି ସେମାନଙ୍କର ସମ୍ମାନ ଏବଂ ପ୍ରୀତିକୁ ପ୍ରତିଫଳନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ଭାରତ ଆଙ୍ଗୋଲାକେ ଯୁବାଓଁ କେ କାପାସିଟି ବିଲ୍ଡିଂ ଅର୍ ପ୍ରଶିକ୍ଷଣ ମେ ସହଭାଗୀ ହେ। ବିଶେଷକର ହମାରି ପ୍ରମୁଖ କାର୍ଯ୍ୟକ୍ରମ କି ଆଙ୍ଗୋଲା ସରକାର ନେ ଭାରତୀୟ ନାଗରିକଙ୍କେ ଲିଏ ବିଜା ମୁକ୍ତ ଯାତ୍ରା ସୁବିଧା ପ୍ରଦାନ କି ହେ। ଦୋନୋ ଦେଶଙ୍କେ ବିଚ୍ ଲୋକଙ୍କେ ଆପସୀ ସମ୍ପର୍କ ବଲ୍ ମିଲା ହେ। ଭାରତ କେ ସାଂସ୍କୃତିକ ଛାପ ଆଙ୍ଗୋଲା ମେ ବି ମହସୁସ କି ଜାତି ହେ।
ରାଷ୍ଟ୍ରପତି ମୁର୍ମୁ ଆଜି ଆଙ୍ଗୋଲା ଗସ୍ତ ଶେଷ କରି ବୋତ୍ସୁଆନାକୁ ଯିବେ। 13 ତାରିଖ ପର୍ଯ୍ୟନ୍ତ ଏହି ଗସ୍ତ ଅବସରରେ ରାଷ୍ଟ୍ରପତି ମୁର୍ମୁ ତାଙ୍କ ବୋତ୍ସୁଆନା ପ୍ରତିପକ୍ଷ ଡୁମା ବୋକୋଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଭୁଟାନକୁ ଦୁଇଦିନିଆ ଗସ୍ତରେ ଯାଉଛନ୍ତି। ଭାରତ ଓ ଭୁଟାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗ ଏବଂ ସ୍ୱତନ୍ତ୍ର ବନ୍ଧୁତ୍ୱକୁ ଅଧିକ ସଶକ୍ତ କରିବା ହେଉଛି ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ। ଏହି ଗସ୍ତ କାଳରେ ଶ୍ରୀ ମୋଦି ଓ ଭୁଟାନର ରାଜା ଜିଗ୍ମେ ଖେସାର ୱାଙ୍ଗଚୁକ୍ 1,020 ମେଗାୱାଟ୍ ବିଶିଷ୍ଟ ପୁନଚ୍ଛାଞ୍ଚ ଦ୍ୱିତୀୟ ଜଳବିଦ୍ୟୁତ୍ ପ୍ରକଳ୍ପର ଉଦ୍ଘାଟନ କରିବେ। ଏହି ପ୍ରକଳ୍ପ ଉଭୟ ଭାରତ ଏବଂ ଭୁଟାନ୍ ଦ୍ୱାରା ମିଳିତ ଭାବେ ବିକଶିତ କରାଯାଇଛି। ଭୁଟାନ୍ର ଚତୁର୍ଥ ରାଜା ଜିଗ୍ମେ ସିଙ୍ଗେ ୱାଙ୍ଗଚୁଙ୍କ 70ତମ ଜନ୍ମବାର୍ଷିକୀ ସମାରୋହରେ ଶ୍ରୀ ମୋଦି ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଥିମ୍ପୁଠାରେ ବିଶ୍ୱଶାନ୍ତି ପ୍ରାର୍ଥନା ମହୋତ୍ସବରେ ଅଂଶଗ୍ରହଣ କରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦିଲ୍ଲୀ ଲାଲକିଲ୍ଲା ନିକଟରେ ଗତ ସନ୍ଧ୍ୟାରେ ଏକ କାର୍ରେ ଶକ୍ତିଶାଳୀ ବିସ୍ଫୋରଣ ଘଟିବାରୁ 8 ଜଣଙ୍କର ମୃତ୍ୟୁ ହୋଇଛି, ବହୁ ଲୋକ ଆହତ ହୋଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସନ୍ଧ୍ୟା ପ୍ରାୟ 7ଟା ସମୟରେ ଟ୍ରାଫିକ୍ ସିଗ୍ନାଲ ପାଖରେ ଘଟିଥିବା ଏହି କାର୍ ବିସ୍ଫୋରଣରେ ଅନ୍ୟ କେତୋଟି ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଦିଲ୍ଲୀ ପୁଲିସ୍, ଏନ୍ଆଇଏ, ଏନ୍ଏସ୍ଜି ଏବଂ ଫରେନ୍ସିକ୍ ଦଳ ଘଟଣାର ତଦନ୍ତ କରୁଛନ୍ତି। ବିସ୍ଫୋରଣର କାରଣ ଖୁବ୍ ଶୀଘ୍ର ଜଣାପଡ଼ିବ ବୋଲି ମନ୍ତ୍ରୀ ଶ୍ରୀ ଶାହା କହିଛନ୍ତି।
अभी गहन जांच करने का शुरू किया है। आसपास के स्थान के सभी सीसीटीवी कैमरा और बाकी सब चीजों की जांच के आदेश दे दिए गए हैं। मेरी सीपी दिल्ली से भी बात हुई है, स्पेशल ब्रांच के इंचार्ज से भी बात हुई है।
ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଶାହା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ନେଇ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଦିଲ୍ଲୀ ପୁଲିସ୍ କମିଶନର ସତୀଶ ଗୋଲଚା ପୂର୍ବରୁ ଦେଇଥିବା ସୂଚନା ଅନୁଯାୟୀ ମେଟ୍ରୋ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରେ ଧୀର ଗତିରେ ଯାଉଥିବା ଏକ ଗାଡ଼ି ଟ୍ରାଫିକ୍ ସିଗ୍ନାଲ ନିକଟରେ ଅଟକିଥିଲା ଏବଂ ସେଥିରେ ବିସ୍ଫୋରଣ ହୋଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବିସ୍ଫୋରଣ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରମୁଖ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପୃଥକ୍ ପୃଥକ୍ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେମାନେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ପରିସ୍ଥିତିର ସମୀକ୍ଷା କରିବା ସହ ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ଶାହା ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିବା ସହ ଏଲ୍ଏନ୍ଜେପି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଛନ୍ତି। ହସ୍ପିଟାଲ ଅଧୀକ୍ଷକ କହିଛନ୍ତି 15 ଜଣଙ୍କୁ ହସ୍ପିଟାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା, ସେଥିରୁ 8 ଜଣଙ୍କର ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ 3 ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବିଭିନ୍ନ ଦେଶର ରାଷ୍ଟ୍ରଦୂତ ସମବେଦନା ଜ୍ଞାପନ କରିଛନ୍ତି। ଜାପାନ ରାଷ୍ଟ୍ରଦୂତ ଓନୋ କେଇଚି ଏହି ଘଟଣା ନେଇ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଭାରତରେ ଅବସ୍ଥାପିତ ବ୍ରିଟିଶ ହାଇକମିଶନର ଲିଣ୍ଡି କାମେରୁନ୍ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଭାରତରେ ଥିବା ଆମେରିକୀୟ ଦୂତାବାସ ଏହି ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଆମେରିକୀୟ ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଆର୍ଜେଣ୍ଟିନା ରାଷ୍ଟ୍ରଦୂତ ମାରିଆନୋ କାଉସିନୋ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ବାଂଲାଦେଶର ଉଚ୍ଚାୟୁକ୍ତ ରିୟାଜ ହାମିଦୁଲ୍ଲା କହିଛନ୍ତି ଏହି ଦୁଃଖଦ ସମୟରେ ବାଂଲାଦେଶ ଭାରତ ସହ ଛିଡ଼ା ହୋଇଛି। ଇରାନ୍ ଦୂତାବାସ ମଧ୍ୟ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ସମବେଦନା ଜଣାଇବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଅନ୍ୟମାନଙ୍କ ମଧ୍ୟରେ ଅଷ୍ଟ୍ରେଲିଆ, ଶ୍ରୀଲଙ୍କା ଏବଂ ମରକୋର ଦୂତାବାସ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଗତ ସେପ୍ଟେମ୍ବର ମାସ 22 ତାରିଖରେ ଘୋଷିତ ଜିଏସ୍ଟି ସଞ୍ଚୟ ଉତ୍ସବ ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ସୁଫଳ ପ୍ରଦାନ କରୁଛି। ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର ମାଧ୍ୟମରେ ବିଭିନ୍ନ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଉପରେ ମୂଲ୍ୟ ହ୍ରାସ ପାଇଛି। ଏୟାର କଣ୍ଡିସନର, ଡିସ୍ୱାସର, ଟେଲିଭିଜନ ଉପରେ ଜିଏସ୍ଟି ହାର 28%ରୁ 18%କୁ ହ୍ରାସ କରାଯାଇଛି। ମନିଟର ପ୍ରୋଜେକ୍ଟର ଉପରେ ମଧ୍ୟ ଟିକସ 18%କୁ ହ୍ରାସ ପାଇଛି। ନବୀକରଣୀୟ ଶକ୍ତି ଉପକରଣ, ସୌର ପ୍ୟାନେଲ ଏବଂ କମ୍ପୋଷ୍ଟିଂ ମେସିନ୍ ଉପରେ ଟିକସ 12%ରୁ 5%କୁ ହ୍ରାସ ପାଇଛି। ଏହି ସଂସ୍କାର ଦେଶର ବଜାର ଚାହିଦାକୁ ବୃଦ୍ଧି କରିବା ସହ ଉତ୍ପାଦ କ୍ଷେତ୍ର, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ପ୍ରୋତ୍ସାହନ ପ୍ରଦାନ କରିଛି। ମେକ୍ ଇନ୍ ଇଣ୍ଡିଆ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବା ସହ ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇଛି। ଜାତୀୟ ଗୀତ ବନ୍ଦେ ମାତରମ୍ର 150ତମ ବାର୍ଷିକୀ ଦେଶବ୍ୟାପୀ ପାଳନ କରାଯାଉଛି। ଭାରତୀୟଙ୍କୁ ଏକତ୍ରିତ କରିବା ଏବଂ ଦେଶପ୍ରୀତିର ଭାବନାକୁ ଏକତ୍ରିତ କରିବାରେ ଏହି ଗୀତ ସର୍ବଦା ପ୍ରେରଣା ଯୋଗାଇ ଆସିଛି। 1947 ଅଗଷ୍ଟ 15 ତାରିଖରେ ପ୍ରଖ୍ୟାତ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଓମକାରନାଥ ଠାକୁର ସଂସଦରେ ମଧ୍ୟରାତ୍ରରେ ବନ୍ଦେ ମାତରମ୍ର ପୂର୍ଣ୍ଣ ସଂସ୍କରଣ ଗାନ କରିଥିଲେ। ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନିର୍ଦ୍ଦେଶକ୍ରମେ ପଣ୍ଡିତ ଠାକୁରଙ୍କର ଏହି ଉପସ୍ଥାପନ ନୂତନ ସ୍ୱାଧୀନ ଭାରତର ପ୍ରଥମ ସଙ୍ଗୀତମୟ ହୃଦସ୍ପନ୍ଦନ ହୋଇଥିଲା। ରେକର୍ଡ ମାଧ୍ୟମରେ ସଂଗୃହୀତ ଏହି ଉପସ୍ଥାପନାର ସଂସ୍କରଣ ପରଦିନ ସକାଳ 6:30 ଆକାଶବାଣୀରେ ପ୍ରସାରିତ ହୋଇଥିଲା। ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ଏହି ଗୀତଟି ଗାନ କରାଯିବା ପରେ ଏକ ନୂତନ ଦିଗନ୍ତ ଉନ୍ମୋଚିତ ହୋଇଥିଲା। ଦଶନ୍ଧି ଧରି ବନ୍ଦେ ମାତରମ୍ ନୂତନ ସ୍ୱର, ନୂତନ ଭାବନା ନେଇ ଉପସ୍ଥାପିତ ହୋଇଆସିଛି। ବିହାରରେ ଅନ୍ତିମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ଲାଗି ଆରମ୍ଭ ହୋଇଛି ମତଦାନ। ଓଡ଼ିଶାର ନୂଆପଡ଼ା ସମେତ ସାତଟି ରାଜ୍ୟର ଆଠଟି ବିଧାନସଭା ଉପନିର୍ବାଚନ ଲାଗି ମଧ୍ୟ ଚାଲିଛି ଭୋଟ ଗ୍ରହଣ। ଆଙ୍ଗୋଲାର 50ତମ ସ୍ୱାଧୀନତା ଦିବସ ସମାରୋହରେ ଆଜି ଯୋଗଦେବେ ରାଷ୍ଟ୍ରପତି। ଭୁଟାନକୁ ଆଜିଠାରୁ ଦୁଇଦିନିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ କାର୍ ବିସ୍ଫୋରଣ ଘଟଣା ପରିପ୍ରେକ୍ଷୀରେ ଆଜି ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ସମ୍ବାଦ ଶେଷ ହେଲା।